ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ସାଇବର ଅପରାଧ ଆର୍ ଡିଜିଟାଲ ଠକେଇ ଗୋଟେ ବଡ଼ ସମସ୍ୟା ଭାବେ ଦେଖାଦେଇଥିବାରୁ ଇତାକେ ରୁକବାର ଲାଗି ଶିକ୍ଷାନୁଷ୍ଠାନମାନଙ୍କେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯିବା ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫୁ ପଦକ୍ଷେପ ନିଆଯାଉଛି। ଯୁବପିଢ଼ି ଇନୁ ସୁରକ୍ଷିତ ରହିବାର ସହିତ ସମାଜକେ ସତର୍କ କରବାର ଲକ୍ଷ୍ୟ ନେଇକରି ୟୁଜିସି ତରଫୁ ସାଇବର ସିକ୍ୟୁରିଟି ପାଠ୍ୟକ୍ରମ ଆରମ୍ଭ କରାଯିବା। ସ୍ନାତକ ଆର୍ ସ୍ନାତକୋତ୍ତର ଶ୍ରେଣୀଥି ଛାତ୍ରଛାତ୍ରୀମାନଙ୍କର ପାଠ୍ୟକ୍ରମଟି ଏହି ବିଷୟ ସାମିଲ କରାଯିବାର ଲାଗି ସିଲାବସ୍ ତିଆରି କରାଯାଇଛି। ବିଶ୍ୱବିଦ୍ୟାଳୟ ଆର୍ ଇତାର ଅଧୀନତି ଥିବାର କଲେଜମାନଙ୍କେ ସାଇବର ବାବଦ ପାଠ୍ୟକ୍ରମ ଜଲ୍ଦି ଲାଗୁ କରବାର ଲାଗି ୟୁଜିସି ତରଫୁ ନିର୍ଦ୍ଦେଶ ଦିଆଯାଇଛି। ଦିବ୍ୟାଙ୍ଗ ପିଲାମାନେ ଅସାଧାରଣ ପ୍ରତିଭାର ଅଧିକାରୀ ହୋଇଥିସନ୍ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନୂଆଦିଲ୍ଲୀନୁ ହୋଇଥିବା ଦିବ୍ୟାଙ୍ଗଜନ ସ୍ୱାଭିମାନ ସମ୍ମାନ ସମାରୋହଠି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ ଯେ ଦିବ୍ୟାଙ୍ଗମାନେ ନବସୃଜନର ଅଧିକାରିଆ। ସେ କହିଛନ୍ ଯେ ଅମୃତକାଳଥି ଏନ୍ତା ବ୍ୟବସ୍ଥା ତିଆରି କରବାରକେ ହେବା ଯେନ୍ଥି ଦିବ୍ୟାଙ୍ଗ ପିଲାମାନଙ୍କର ଲାଗି ସମାନ ସୁଯୋଗ ଆର୍ ସ୍ୱାଭିମାନ ସହିତ ବଞ୍ଚବାର ଲାଗି ବାଟ ପ୍ରଶସ୍ତ କରବା। ଦିବ୍ୟାଙ୍ଗମାନଙ୍କୁ ସମାନ ଅଧିକାର ସଙ୍ଗେ ବଞ୍ଚବାର ପରିବେଶ ସୃଷ୍ଟି କରବାର ଜରୁରୀ ବୋଲିକରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ସୁଟିଂ ଉଷୁ ଟେନିସ୍ର ଏସିଆନ୍ ଗେମ୍ସ ପଦକ ବିଜେତାମାନଙ୍କୁ ଗତକାଲି ନୂଆଦିଲ୍ଲୀନୁ ହୋଇଥିବାର ଗୋଟିଏ କାର୍ଯ୍ୟକ୍ରମଟି ସମ୍ବର୍ଦ୍ଧିତ କରିଛନ୍। ଏସୀୟ ଗେମ୍ସଟି ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ଆଥଲେଟ୍ମାନଙ୍କୁ ଅଭିନନ୍ଦନ ଜଣାଇକରି କ୍ରୀଡ଼ାଥି ଉନ୍ନତ ହେବାର ଲାଗି ସେମାନେ ଆବଶ୍ୟକ କରୁଥିବାର ସବୁ ସାହାଯ୍ୟକେ ଯୋଗାଇ ଦେବାର ଲାଗି ମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍। କେନ୍ଦ୍ର ସୂଚନା ଆର୍ ପ୍ରସାରଣ ଯୁବ ବ୍ୟାପାର ଆର୍ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜ ଓଡ଼ିଶା ଗସ୍ତନ ଆସୁଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର ଉତ୍କଳ ବିଶ୍ୱବିଦ୍ୟାଳୟ ନ ହେବାରକେ ଥିବା ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମଟି ଯୋଗ ଦେବେ। ଏତାର ସହିତ ସେ ଭୁବନେଶ୍ୱର ଆର୍ କଟକନ ଦୁଇଟା ଘରୋଇ ଅନୁଷ୍ଠାନର ସ୍ୱତନ୍ତ୍ର ଉତ୍ସବଟି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମନ୍ତ୍ରୀ ଶ୍ରୀ ଠାକୁର ସକାଳ 9:05 ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚବେ। ଏତାର ଉତାରୁ ସକାଳ 10 ଭୁବନେଶ୍ୱରଠାରେ ବିଜେପି ରାଜ୍ୟ ମୁଖ୍ୟାଳୟନ ଗୋଟିଏ ସାମ୍ବାଦିକ ସମ୍ମିଳନୀକେ ସମ୍ବୋଧନ କରିବେ। ଏସବୁ କାର୍ଯ୍ୟକ୍ରମ ସରିଲା ଉତ୍ତରୁ ମନ୍ତ୍ରୀ ଶ୍ରୀ ଠାକୁର ସଞ୍ଜବେଳେ ନୂଆଦିଲ୍ଲୀ ଫେରିବେ। ଦେଶେ ସେବା ସପ୍ତାହ ଅବସରରେ ହୋଇଥିବାର ଆୟୁଷ୍ମାନ ଭବ ଅଭିଯାନଟି 50,000ରୁ ଅଧିକା ଲୋକ ଅଙ୍ଗଦାନ ଲାଗି ସଂକଳ୍ପ ନେଇଥିବାର କେନ୍ଦ୍ର ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍। ଡକ୍ଟର ମାଣ୍ଡଭିୟ ସାମାଜିକ ଗଣମାଧ୍ୟମଟି ଅଙ୍ଗଦାନ ଲାଗି ଆଗେଇ ଆସିବାରକେ ଲୋକ ଆହ୍ୱାନ ଦେଇଛନ୍। ସୂଚନା ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଲା ମାସ 13 ଦିନ ଆୟୁଷ୍ମାନ ଭବ ଅଭିଯାନର ଶୁଭାରମ୍ଭ କରିଥିଲେ। ବିଧାନସଭାନୁ ଆଜ ଅତିରିକ୍ତ ବ୍ୟୟ ମଞ୍ଜୁର ବିଧେୟକ ଆଗତ ହେବା। 28,200 କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବିଧେୟକ ଉପରେ ଗୃହନୁ ଆଲୋଚନା ହେବା ବୋଲିକରି ଜଣାପଡ଼ିଛି। ଏହି ଅଧିବେଶନଟି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଚଳିତ ଆର୍ଥିକ ବଛର ଲାଗି 28,200 କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଗୃହନୁ ଉପସ୍ଥାପନ କରିଥିଲେ। 2023-24 ଶିକ୍ଷାବଛର ଲାଗି ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କେ 2 ଖେପ୍ ପିଜି ନାଁ ଲେଖା ଆଜଠାନୁ ମୂଲ ହେବା। ଆଜ ସକାଳ 10 5 ଉପରବେଳାର 5 ତକ ମନୋନୀତ ଛାତ୍ରଛାତ୍ରୀମାନଙ୍କର ନାଁ ଲେଖାଯାଇପାରବା। ସେନ୍ତା 10 ଉପରବେଳାର 2 ଅଗଲି ଯାଇଥିବାର ସିଟ୍ ଲାଗି ମେଧା ତାଲିକା ବାହାରବା। ଏଥି ବଛାଯାଇଥିବାର ଛାତ୍ରଛାତ୍ରୀମାନେ 12 ଉପରବେଳା 5 ତକ ନାଁ ଲେଖାଇପାରବେ। 13 ରାତି 9 ଭିତରେ ଶିକ୍ଷାନୁଷ୍ଠାନମାନେ ଇସ୍ପେସ୍ଥି ନାଁ ଲେଖା ବାବଦେ ସବୁ ତଥ୍ୟ ଅପଲୋଡ କରବେ। ପହିଲା କେପେ ସିଟ୍ ଭର୍ତ୍ତି ନାଇଁ ହୋଇଥିବାରୁ 2 ଖେପ୍ ନାଁ ଲେଖା ପ୍ରକ୍ରିୟା ମୂଲ ହୋଇଛି। ବିଦ୍ୟାଳୟ ସ୍ତରଥି ଫୁଟବଲକେ ପ୍ରୋହାହିତ କରବାର ଲାଗି ସମ୍ବଲପୁରର ପିତାପାଲିଠାରେ ଥିବା ସମ୍ବଲପୁର ଫୁଟବଲ ଏକାଡେମୀର କ୍ରୀଡ଼ା ଶିକ୍ଷକମାନଙ୍କର ଦୁଇଦିନିଆ କର୍ମଶାଳା ମୂଲ ହୋଇଛି। କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟ ଉପସଚିବ ରଣଜିତ ତନେଜା, ଫିଫା ଫୁଟବଲ ଫର୍ ସ୍କୁଲର ଜାତୀୟ ସଂଯୋଜକ ଅମ୍ଳାନ କଲମ, ପ୍ରକଳ୍ପ ପ୍ରବନ୍ଧକ ଆଣ୍ଟୋନିଓ ସାଞ୍ଚେସ, ଅଖିଲ ଭାରତୀୟ ଫୁଟବଲ ମହାସଂଘ ତୃଣମୂଳ କମିଟି ଅଧ୍ୟକ୍ଷ ମୂଲରାଜ ସିଂ ପ୍ରମୁଖ ମିଶିକରି ଏହି କର୍ମଶାଳାକେ ଉଦ୍ଘାଟନ କରିଥିଲେ। ସମ୍ବଲପୁରର ତପସ୍ୱିନୀ ପ୍ରେକ୍ଷାଳୟନ ପୁଲିସ୍ ତରଫୁ ସାଇବର ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଏସ୍ପି ମୁକେଶ କୁମାର ଭାମଙ୍କର ଅଧ୍ୟକ୍ଷତାଟି ହୋଇଥିବା ସଭାଟି ବିଧାୟକ ନାଉରୀ ନାୟକ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ, ଉତ୍ତରାଞ୍ଚଳ ଆଇଜି ଡକ୍ଟର ଦୀପକ କୁମାର, ଜିଲ୍ଲାପାଳ ଅନନ୍ୟା ଦାସ ଆର୍ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟର ଭିନ୍ ଭିନ୍ ଜାଗାରୁ ଲଘୁଚାପ ପ୍ରଭାବ ଥି ବର୍ଷା ଜାରି ରହିଛି। ଝାଡ଼ଖଣ୍ଡ ଆର୍ ଗାଙ୍ଗେୟ ଉପତ୍ୟକା ଉପରେ ରହିଥିବାର ଲଘୁଚାପ ଦକ୍ଷିଣ ପଶ୍ଚିମ ଝାଡ଼ଖଣ୍ଡ ଆର୍ ଉତ୍ତର ଛତିଶଗଡ଼ ଉପରେ ଏଛେନ୍ ସକ୍ରିୟ ରହିଛି। ଏ ଲଘୁଚାପ ଓଡ଼ିଶାନୁ ଦୂର୍କେ ଯିବାରୁ ରାଜ୍ୟ ବର୍ଷାର ପ୍ରକୋପ କମ୍ବା ହେଲେ ଏବେ ଦୁଇ ଦିନ ଭିତରେ କେତେଟା ଜିଲ୍ଲାନୁ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛନ୍। ଆଜି ବରଗଡ଼, ସମ୍ଭଲପୁର, ଦେବଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଆର୍ ଝାରସୁଗୁଡ଼ା ଜିଲ୍ଲା ସହିତ ବାରଟା ଜିଲ୍ଲାନୁ ଜବର ବର୍ଷାର ସମ୍ଭାବନା ରହିଛି। ଏଥିନିର ଆଞ୍ଚଳିକ ଖବର ଶେଷ ହେଲା। ଆରବିଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।